26:12 ସାମୁଏଲଙ୍କର ଅନେକ ବର୍ଷ ପରେ ଯୀଶୁ ଇସ୍ରାଏଲ ଦେଶର ବାଳକ ଭାବରେ ଥିଲେ। ତାଙ୍କ ମାତା ମରିୟମ ଏବଂ ପିତା ଯୋସେଫଙ୍କ ସହିତ 12 ବର୍ଷ ବୟସରେ ସେମାନେ ଜେରୁସାଲେମକୁ ଗଲେ। ଯୀଶୁ ମନ୍ଦିରରେ ରହିଯିବା କଥା ନଜାଣି ମରିୟମ ଓ ଯୋସେଫ ତାଙ୍କୁ ଖୋଜିଲେ। 3 ଦିନ ପରେ ସେମାନେ ତାହାଙ୍କୁ ଈଶ୍ୱରଙ୍କ ଗୃହରେ ଭେଟିଲେ। ସେ ଜିହୁଦୀ ପଣ୍ଡିତମାନଙ୍କ ସହ ଈଶ୍ୱରଙ୍କ ବିଷୟ କଥାଭାଷା ହେବାର ଦେଖିଲେ। ମରିୟମ ତାହାଙ୍କୁ କହିଲେ, ତୁମ୍ଭକୁ ଖୋଜି ଆମେ ବ୍ୟସ୍ତ ହୋଇଗଲୁଣି। ସେଥିରେ ଯୀଶୁ କହିଲେ, ମୋର ପିତାଙ୍କ ଗୃହରେ ରହିବାର ଯେ କର୍ତ୍ତବ୍ୟ, ଏହା କ'ଣ ଜାଣିନାହଁ? ଯୀଶୁ ବାଳକ ଅବସ୍ଥାରେ ବାଳକ ସାମୁଏଲଙ୍କ ପରି ଜାଣିପାରିଲେ ଯେ ସେ ଈଶ୍ୱରଙ୍କ ସେବା କରିବାକୁ ଆସିଅଛନ୍ତି। ଯୀଶୁ ସମସ୍ତ ଲୋକଙ୍କୁ ଈଶ୍ୱରଙ୍କ ନିକଟକୁ ଫେରାଇ ନେବାକୁ ଆସିଅଛନ୍ତି, କାରଣ ଈଶ୍ୱର ହିଁ ସତ୍ୟ ରାଜା ଏବଂ ସେ ହିଁ ସମସ୍ତଙ୍କର ନେତା।